आकाशवाणी संवाद पढ़ुछंती सत्यरंजन महापात्र। लोकसभा बाचस्पति निर्वाचन सर्वसम्मत और निर्द्वंद हेबा नहीं मतव्यक्त कले संसदीय व्यापार मंत्री किरण रिजिजू। बाचस्पति पद पर एनडीए ओम बिर्ला एवं इंडिमेंटर के सुरेश नामांकन दाखल आसंता निर्वाचन। नीट यूजी परीक्षा को स्वच्छ और निरपेक्ष करने केन्द्र सरकार पदक्षेप को आईएमर पूर्वतन सभापति प्रशंसा। प्रश्नपत्र प्रघट मामलें विभिन्न राज्यर पांचटी मामला सीबीआई को हस्तांतर। उत्तर प्रदेश कैबिनेट रे लोकसेवा परीक्षा अध्यादेश 2024 पारित एवं आसंता तीन चार दिन मध्य समग्र देश में दक्षिण पश्चिम मौसुमी वायु प्रवेश करने आईएमडी सूचना। लोकसभा बाचस्पति निर्वाचन सर्वसम्मत तथा निर्द्वंद्वरे हेबा उचित बोली केन्द्र संसदीय व्यापार मंत्री किरण रिजिजू मतव्यक्त करिछन्ति। संसद भवन परिसर में गणमाध्यम को प्रतिक्रिया रखी श्री रिजिजू कहिछन्ति स्वाधीनता परठारु लोकसभा एही मर्यादाजनक आसन पर निर्वाचन होइनाही। भारतीय गणतंत्र महान परंपरा को बजाय रखा लक्ष्य सरकार सर्वसम्मत क्रमे चलित लोकसभा बाचस्पति निर्वाचन गृह विरोधी दल नेता आलोचना करते तबे कांग्रेस नेतृत्वाधीन विरोधी दल एथिपाई शर्त रखा सह उपवाचस्पति पद दावी करथला। सर्वसम्मत बाचस्पति निर्वाचन पर कौनसी प्रकार शर्त रहिबा उचित नुहे एवं उपवाचस्पति मनोनयन पृथक आलोचना सकाशे सरकार प्रस्तुत अछन्ति बोली मंत्री श्री रिजिजू कहिछन्ति। बाचस्पति पद कौनसी दलर नुहे तेणु विरोधी दल एही प्रसंगरे तार निष्पत्तिर पुनर्विचार करु बोली मंत्री श्री रिजिजू निवेदन करिछन्ति। सूचनाजोग्य बीजेपी वरिष्ठ सदस्य ओम बिर्ला लोकसभा बाचस्पति पद पर एनडीए प्रार्थी भावे आज नामांकन पत्र दाखल करथिबेले विरोधी इंडिमेंट पक्षर् कंग्रेस के सुरेश प्रार्थी करपति पद पर आसंता निर्वाचन हो। केन्द्रमंत्री पीयूष गोयल गणमाध्यम को सूचना दी कहते बीजेपी वरिष्ठ नेता राजनाथ सिंह अमित शाह और जेपी नड्डा बाचस्पति पद नहीं कंग्रेस केसी वेणुगोपाल और डीएमके सदस्य टीआर बालू आलोचना करते तेबे श्री बिर्लां प्रार्थित्व को समर्थन करने प्रतिबदल विरोधी उपवाचस्पति नाम घोषणा करने को जिद धरते तेज उपवाचस्पति प्रसंग में निर्वाचन समय आलोचना विरोधी पक्ष शर्त को सरकार प्रत्याख्यान कर। नीट यूजी परीक्षा को स्वच्छ और निरपेक्ष करने लक्ष्य केन्द्र सरकार नहीं आगुआ पदक्षेप को भारतीय डाक्तरी संघर पूर्वतन सभापति डॉ शरद कुमार अग्रवाल प्रशंसा कर। नीट यूजी प्रश्नपत्र प्रघट घटन छात्र छात्री तथा अभिभावक दावी को ग्रहण कर केन्द्र सरकार यार सीबीआई तदंत निर्देश उपयुक्त बार्ता। नूआदिल्ली सफदरजंग हस्पिटाल शिशु विभाग मुख्य प्रोफेसर हरीश चेलानी मध्य केन्द्र सरकार पदक्षेप को साधुवाद जणाइछन्ति। विभिन्न प्रतियोगितामूलक परीक्षा को स्वच्छतार सह संपादन पर केन्द्र शिक्षा मंत्रालय एक्सपर्ट कमिटी गठन करने एक महत उद्देश्य बोली से कहिछन्ति। अन्यपक्षरे जातीय परीक्षण संस्था एनटीए जरिया होता परीक्षा में स्वच्छता तथा निरपेक्षता अवलम्बन करने लक्ष्य शिक्षा मंत्रालय द्वारा गठित उच्चस्तरीय विशेषज्ञ कमिटर गतकाल प्रथम बैठक अनुष्ठित होई। डॉ के राधाकृष्णन अध्यक्षतार अनुष्ठित एक बैठक में मूल्यायन तथा सुरक्षा एवं परिचालनागत दक्षता वृद्धि नहीं आलोचना होता। डॉ राधाकृष्णन कहते छात्र छात्री एवं अभिभावकों ठारु तथ्य संग्रह करिबा तथा सेमानकर चापक ह्रास करिबा लागि एक दृढ़ तथा विकसित व्यवस्था करा जिवो। परीक्षा पद्धति रे आवश्यक संस्कार पई कमिटी सुपारिश करियो बोली से कहिछन्ती। एथिपई शिक्षा मंत्रालय कमिटी को दुई मास समय प्रदान करिछि। सूचनाजोग्य इसरोर पूर्वतन अध्यक्ष डॉ के राधाकृष्णन अध्यक्षतारे शिक्षा मंत्रालय एही सात जणिया कमिटी गठन करिछि। नीट यूजी 2024 परीक्षा में अनियमितता अभियोग नहीं तदंत कर सीबीआई विभिन्न राज्य में रुजु होता पांचटी मामला को हाथ को नहीं बिहार और गुजरात गोटे लेखाएं और राजस्थान तीनोटी मामला अंतर्भुक्त। महाराष्ट्र लाटुर अनेक मामला को मध्य सीबीआई हाथ को नेबा बोली जाना पड़ी। बिहार पुलिस द्वारा दायर होता मामलाटी प्रश्नपत्र प्रघट आधारित होता बेले अन्य चारोटी मामला परीक्षार्थी स्थानीय अधिकारी एवं परीक्षा निरीक्षकों दुर्नीति अभियोग संपर्कित बोली सीबीआई सूचना देछि। आपण माने संवाद सुनछन्ति आकाशवाणी रु।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ, ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ଉତ୍ତରପ୍ରଦେଶ କ୍ୟାବିନେଟ୍ରେ ଆଜି ଲୋକସେବା ପରୀକ୍ଷା ଅଧ୍ୟାଦେଶ 2024 ପାରିତ ହୋଇଛି। ଏହି ଅଧ୍ୟାଦେଶରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି। ଅଧ୍ୟାଦେଶରେ ଦୋଷୀମାନଙ୍କୁ 2 ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ଦେଶ ସହ 1 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନ୍ୟ 42 ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ କାଳରେ ଆଜି ଦ୍ୱିତୀୟ ଦିନରେ କାମଚଳ ବାଚସ୍କତି ଭର୍ତ୍ତୃରୀ ମହତାବ ବିଭିନ୍ନ ରାଜ୍ୟର ସାଂସଦମାନଙ୍କୁ ଶପଥ ପାଠ କରାଇଛନ୍ତି। ଗତକାଲି ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ସମେତ କିଛି ସାଂସଦ ଶପଥ ଗ୍ରହଣ କରିଥିବାବେଳେ ଆଜି ଓଡ଼ିଶା ସମେତ ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନାର ସାଂସଦମାନେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ସାଂସଦ ନିଜ ନିଜ ମାତୃଭାଷାରେ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି। କେନ୍ଦ୍ର ବଜେଟ୍ ଆଗତ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀଠାରେ ଦେଶର ବିଭିନ୍ନ ବାଣିଜ୍ୟ ଓ ସେବା ପ୍ରତିନିଧିମାନଙ୍କ ସହ ଆଲୋଚନା କରି ମତାମତ ଲୋଡ଼ିଛନ୍ତି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସପ୍ତମ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ୍, ଅର୍ଥ ସଚିବ ଟିଭି ସୋମନାଥନ, ବ୍ୟୟ ବିଭାଗ, ଅର୍ଥନୈତିକ ବ୍ୟାପାର ଏବଂ ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟର ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଗତ ସପ୍ତାହରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ସହ ଶ୍ରୀମତୀ ସୀତାରମଣ ଏକ ବୈଠକରେ ଆଲୋଚନା କରିଥିଲେ। ସେ କୃଷକ ସଂଗଠନର ପ୍ରତିନିଧି ଏବଂ କୃଷି ଅର୍ଥନୀତିଜ୍ଞଙ୍କ ସହ ମଧ୍ୟ ବଜେଟ୍ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି। ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବିଚାର ବିଭାଗୀୟ ଅଦାଲତ ଦେଇଥିବା ଜାମିନ ଆଦେଶ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି, ଫଳରେ କେଜରିୱାଲଙ୍କ ଜେଲ୍ରୁ ମୁକୁଳିବା ଆଶା ମଉଳି ଯାଇଛି। ଅବକାଶକାଳୀନ ବିଚାରପତି ଜଷ୍ଟିସ୍ ସୁଧୀର କୁମାର ଜୈନଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ କେଜରିୱାଲଙ୍କୁ ମିଳିଥିବା ନିମ୍ନ ଅଦାଲତଙ୍କ ଜାମିନ ଆଦେଶ ଉପରେ ରହିତାଦେଶ ଜାରି ପାଇଁ ପ୍ରାର୍ଥନା କରାଯାଇଥିଲା। ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ଆକଳନ କରିଛି। ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ଉତ୍ତର ପୂର୍ବ ଭାରତର ପଶ୍ଚିମ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍ଡି କହିଛି। ଆସନ୍ତା 3-4 ଦିନ ମଧ୍ୟରେ ଭାରତର ଉତ୍ତର ପଶ୍ଚିମ, କେନ୍ଦ୍ର, ପୂର୍ବ ଏବଂ ପୂର୍ବ ପଶ୍ଚିମ ଭାଗରେ କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ବୋଲି ଆଇଏମ୍ଡି କହିଛି। ଆସନ୍ତା 5-6 ଦିନ ପର୍ଯ୍ୟନ୍ତ ଜାତୀୟ ରାଜଧାନୀ ଦିଲ୍ଲୀରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମ ରାଜସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଇଏମ୍ଡି ସୂଚନା ଦେଇଛି। ଏଥର ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଲୋକସଭା ବାଚସ୍କତି ନିର୍ବାଚନ ସର୍ବସମ୍ମତ ଓ ନିର୍ଦ୍ୱନ୍ଦ୍ୱ ହେବା ନେଇ ମତବ୍ୟକ୍ତ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ବାଚସ୍କତି ପଦ ପାଇଁ ଏନ୍ଡିଏରୁ ଓମ୍ ବିର୍ଲା ଏବଂ ଇଣ୍ଡିମେଣ୍ଟରୁ କେ ସୁରେଶଙ୍କ ନାମାଙ୍କନ ଦାଖଲ। ଆସନ୍ତାକାଲି ହେବ ନିର୍ବାଚନ। ନିଟ୍ ୟୁଜି ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଆଇଏମ୍ର ପୂର୍ବତନ ସଭାପତିଙ୍କ ପ୍ରଶଂସା। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବିଭିନ୍ନ ରାଜ୍ୟର 5 ମାମଲା ସିବିଆଇକୁ ହସ୍ତାନ୍ତର। ଉତ୍ତରପ୍ରଦେଶ କ୍ୟାବିନେଟ୍ରେ ଲୋକସେବା ପରୀକ୍ଷା ଅଧ୍ୟାଦେଶ 2024 ପାରିତ। ଏବଂ ଆସନ୍ତା 3-4 ଦିନ ମଧ୍ୟରେ ସମଗ୍ର ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ନେଇ ଆଇଏମ୍ଡିର ସୂଚନା। ସମ୍ବାଦ ସମାପ୍ତ ହେଲା।